ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। କେନ୍ଦ୍ର ସରକାରଙ୍କର ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜିଠାରୁ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କର ଯୁଗାନ୍ତକାରୀ କୃଷି ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ କୃଷି କ୍ଷେତ୍ରରେ ନବସୃଜନ ସୃଷ୍ଟି ଲକ୍ଷ୍ୟରେ ସଂକଳ୍ପ ଅଭିଯାନର ଆୟୋଜନ କରାଯାଉଛି। ଆସନ୍ତା ଜୁନ୍ ମାସ 12 ତାରିଖ ପର୍ଯ୍ୟନ୍ତ କୃଷି ସଂକଳ୍ପ ଯାତ୍ରା ସମ୍ପର୍କିତ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନରେ ଚାଲିବ। ବିକଶିତ କୃଷି ସଂକଳ୍ପ ଅଭିଯାନକୁ ଆନୁଷ୍ଠାନିକ ଭାବେ ପୁରୀ ଜିଲ୍ଲାରୁ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଆରମ୍ଭ ହେବ। ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ବୀରଗୋବିନ୍ଦପୁର କୃଷି ବିଜ୍ଞାନ କେନ୍ଦ୍ରରେ ଏହି ଅଭିଯାନର ଶୁଭାରମ୍ଭ କରାଯିବ। ଏହି ସମୟରେ କୃଷି ରଥର ମଧ୍ୟ ଶୁଭାରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର ନିକଟସ୍ଥ ସିଫାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଓୟୁଏଟି ଏବଂ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ସରକାର ନିଯୁକ୍ତି କ୍ଷେତ୍ରରେ ବୟସ ସୀମା 42 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ସରକାରୀ ଚାକିରି ପାଇଁ ବୟସ ସୀମା 32 ବର୍ଷ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ସହିତ 5ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି,
ଓଡ଼ିଶା ସରକାର ଗୋଟେ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୀତି ଅନୁମୋଦନ କରାଯାଇଛି। ମହିମା ଗାଡି ଜୋରାଣ୍ଡାରେ ଢେଙ୍କାନାଳ ଡିଷ୍ଟ୍ରିକ୍ଟରେ ତାର ନିର୍ମାଣ ଆଉ ନୂଆ ଭବ୍ୟ ଶୂନ୍ୟ ମଣ୍ଡପ ନିର୍ମାଣ ପାଇଁ ଗୋଟେ ଟେଣ୍ଡର ଫାଇନାଲାଇଜେସନ ହେଇଛି। ନିଜସ୍ୱ ଜେଟି ପାଇଁ ଗୋଟେ ଚୁକ୍ତିନାମା, ଏଟା JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବେ ଜଗତସିଂହପୁରରେ। ସେ ଗୋଟେ ନିଜସ୍ୱ ଜେଟି ତିଆରି କରିବେ ଜଟାଧାର ମୋହନ ଠାରେ, ଏଥିପାଇଁ ଗୋଟେ ଚୁକ୍ତିନାମା କରିବେ ଓଡ଼ିଶା ସରକାର ସାଙ୍ଗେ। ଚକ୍ଷୁ ଚିକିତ୍ସା ସେବା ଆଉ 341 ପୋଷ୍ଟ କ୍ରିଏଟ୍ କରାହେଇଛି ପ୍ରତ୍ୟେକ ସେଣ୍ଟରରେ, ପ୍ରତ୍ୟେକ ଡିଷ୍ଟ୍ରିକ୍ଟ ହସ୍ପିଟାଲରେ। ଅନ୍ୟ ଜାଗା ଆଇ ସ୍ପେଶାଲିଷ୍ଟ ଓ ଅପ୍ଥାଲମିକ ସର୍ଭିସର ଯେଉଁମାନେ ଥିବେ ସେମାନଙ୍କୁ ପୋଷ୍ଟିଂ କରିଯାଇପାରିବ।
ଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ସଫଳତାକୁ ସମର୍ଥନ ଓ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଲକ୍ଷ୍ୟପତି ଦିଦି ସମ୍ମିଳନୀ ଅନୁଷ୍ଠିତ ହେବ। ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ବାର୍ଷିକ 1 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରିଥିବା ଲକ୍ଷ୍ୟପତି ଦିଦିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ସରକାର 3 କୋଟି ଲକ୍ଷ୍ୟପତି ଦିଦିଙ୍କୁ ସଶକ୍ତ କରିବା ସହିତ ମହିଳା ନେତୃତ୍ୱାଧୀନ ବିକାଶକୁ ପ୍ରୋତ୍ସାହନ ଦେବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ସମ୍ମିଳନୀରେ 25ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷ୍ୟପତି ଦିଦିଙ୍କ ସମେତ ଜାତିସଂଘ ପ୍ରତିଷ୍ଠାନ, ବିଭିନ୍ନ ରାଜ୍ୟ ଜୀବିକା ମିଶନର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ରୂପାରୋଶନ ସାହୁ ଗତକାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ରାଜସ୍ୱ ଓ ପଞ୍ଚାୟତିରାଜ ବିଭାଗର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ଭଞ୍ଜନଗର ତହସିଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଦ୍ୱିତୀୟ ଖାନ ସଂଶୋଧନ, ବସୁନ୍ଧରା ଯୋଜନା, ନୂତନ ରାଜସ୍ୱ ଗ୍ରାମ ଗଠନ, ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଜମିପଟା ଦିଆଯିବାର ସମୀକ୍ଷା କରିଥିଲେ। ରାଜ୍ୟ ସମବାୟ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଗତକାଲି ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଯାଇ ସେଠାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସୂଚନା ଅନୁସାରେ 2024-25 ଖରିଫ ବର୍ଷରେ ଚାଷୀଙ୍କୁ ଋଣ ପ୍ରଦାନରେ ପ୍ରାୟ 99% ଏବଂ ରବି ଚାଷରେ 97% ଲକ୍ଷ୍ୟ ପୂରଣ ହୋଇପାରିଥିବା ଜଣାପଡ଼ିଛି। ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପ୍ରାରମ୍ଭରେ ଗତକାଲି ରାତିରେ ନନ୍ଦପଡ଼ାର ବମ୍ବରଡ଼ା ବାଲୁଙ୍କେଶ୍ୱର ବାବାଙ୍କ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଦେବଦେବ ମହାଦେବଙ୍କ ବିବାହ ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ପଟୁଆରରେ ଯାଇ ପଇତା, ଗାମୁଛା, ଗୁଆ, ହଳଦୀ, ମିଠା ଦେଇ ସହରର ବିଭିନ୍ନ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ସହରର ଝାଡ଼ୁଆପଡ଼ା, ମୁଦିପଡ଼ା ଓ ବଡ଼ବଜାର ସମେତ ବିଭିନ୍ନ ପଡ଼ାର ଶୀତଳଷଷ୍ଠୀ ଯାତ୍ରା କମିଟିମାନଙ୍କର ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ ଆଜି ସମ୍ପନ୍ନ ହେବ। ଶନିବାର ରାତିରେ ଦେବ ବିବାହ ଓ ରବିବାର ଦିନ ଯୁଗଳ ଦର୍ଶନ ଶୋଭାଯାତ୍ରା ଏବଂ ନଗର ପରିକ୍ରମା ସହିତ ସୋମବାର ଅପରାହ୍ନରେ ଦେବଦେବ ମହାଦେବ ଓ ମା ପାର୍ବତୀ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ଆବେଦନ ଗତକାଲିଠାରୁ ଆରମ୍ଭ ହୋଇଛି। ଆସନ୍ତା ଜୁନ୍ ମାସ 25 ଓ 26 ତାରିଖରେ ଯୁକ୍ତ 2 ଇନ୍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଜୁଲାଇ ମାସ 15 ତାରିଖ ସୁଦ୍ଧା ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶ ପାଇବ। ଅନ୍ୟପକ୍ଷରେ ଆସନ୍ତାକାଲିଠାରୁ ଯୁକ୍ତ 2 ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କର ଉତ୍ତର ଖାତା ପୁନଃ ଯାଞ୍ଚ ଆରମ୍ଭ ହେବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର 15 ଦିନ ପୂର୍ବରୁ ଓଡ଼ିଶା ଉପକୂଳ ଛୁଇଁଛି। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରିକୁ ସମ୍ପୂର୍ଣ୍ଣ ରୂପେ ମୌସୁମୀ ଛୁଇଁଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।